ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ଅଭିକଣ୍ଠ ନିବାସିନୀ ଉତ୍କଳ ଭାରତୀ ବାକ ବାହାଜିନୀ ବୀଣାପାଣି ସରସ୍ୱତୀଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ମନ ସତ୍ୟନାରାୟଣ ସମସ୍ତଙ୍କର ମନ ଭୀଷ ପୂରଣ କରନ୍ତୁ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ଅମ୍ବିକେ ଭାସ୍କରୀ ତଥା ଭିନ୍ନ ଭିନ୍ନ କର୍ତ୍ତବ୍ୟ ଠାକୁରେ ପଞ୍ଚଦେବ ନମ ସଙ୍କଟ କାଳରେ
ଗୋଟା
ଆଜି ମା ତାରିଣୀଙ୍କ ବିଷୟରେ ପାଲାଟି ଗାଇବା
ଆହେ
ନୀଳାଚଳ ନାଥ କୃପା କର ଲକ୍ଷ୍ମୀକାନ୍ତ ମୁହିହୀନ ଧମ ପାମ ଗୋଡ଼ୁ ଅଛି ବେନି ପାଣି ପାଣି ଶୁଣ ମୋହର ଦୈନୀ ହେବକ ଜନର କୃପା କର ହେ ମହାବାହୁ ନ ଲାଗୁ କଳଙ୍କ ତବ ନାମେ ନ ଲାଗୁ କଳଙ୍କ ତବ ନାମେ ଆଜି ଉଡ଼ୁ ବିଜୟର ନେତ ଉଡ଼ୁ ବିଜୟର ନେତ ଦେଖନ୍ତୁ ସାରା ଜଗତ ପୁରୁଷୋତ୍ତମ ଶ୍ରୀ ପଦେ ନମେ ମାନନୀୟ ବିଦ୍ୱାନ ମଣ୍ଡଳୀ ମାତୃସ୍ଥାନିଆ ଭଗ୍ନିସ୍ଥାନିଆ ମା ଭଉଣୀଗଣ ନୀଳାଚଳ ନାୟକ ଠାକୁର ଶ୍ରୀଜଗନ୍ନାଥଙ୍କ ପାଦ ତଳେ ପଡ଼ି ଆଜ୍ଞା ଯୋଡ଼ ହସ୍ତ ହୋଇ ଆଖିରୁ ଧାର ଧାର ଲୁହ ଗଡ଼ାଇ ଉତ୍କଳର ଗଜପତି ପୁରୁଷୋତ୍ତମ ଦେବ ଡାକୁଛନ୍ତି ହେ ନୀଳାଚଳ ନାଥ ଲକ୍ଷ୍ମୀକାନ୍ତ ଅଧମ ସେବକ ଜନରେ ବାରେ ମାତ୍ର କୃପା କର ଆହେ ପ୍ରଭୁ ଇଷ୍ଟ ଦେବ ସୁଭଦ୍ରା ହେଉଛନ୍ତି ମୋର ମା ତୁମ ବିନା ମୋର ଅନ୍ୟ ଗତି ନାହିଁ ଠାକୁରେ ହାର କାଞ୍ଚି ରାଜା ପାଶୁ ହେଲି ପରାଜିତ ପ୍ରଭୁ ତୁମଙ୍କୁ କି ଅପମାନ ନହେଲା ଶ୍ରୀନାଥ ପ୍ରଭୁ ରାଜା ନିକଟରୁ ତୁମର ସେବକ ଗଜପତି ପୁରୁଷୋତ୍ତମ ଦେବ ଆଜି ଯୁଦ୍ଧରେ ପରାଜୟ ଗ୍ଲାନି ନେଇ ଫେରିଲା ସେ ଅପମାନ କଣ ଏକାଏ ଗଜପତିକୁ ହେଲା ତୁମକୁ ହେଲା ନାହିଁ ହେ ପାଷାଣ ଦେବତା ନୀଳାଚଳରେ ପାଷାଣ ହୋଇ ବସିଛ ସେବକ ଜନରେ କୃପା କରିବ ନାହିଁ ତୁମ୍ଭେ ନ ରଖିଲେ ଦେବ ହାରିବି
ଶୁଣ ଭଗବାନ
আজ অপমানিত
আচ্ছা আচ্ছা
তুমি যদি রক্ষা নকরিব
না না
নিশ্চিত মু জীবন হারিবি
আহা
সেবক সাজি মু করে প্রতি বর্ষে রথরে ফেরা পহরা সেবক সাজি হস্তরে ঝাড়ু ধরি ফেরা পহরা করে বলি রাঞ্চি রাজা কহিলা মু গোটা চণ্ডাল সে অপমানর প্রতিশোধ পাই মু তার রাজ্য আক্রমণ কলি হেলে শোচনীয় ভাবে পরাস্ত হই মু অপমানিত হেলি হে
মনর ঠাকুর প্রভু নারায়ণ
সম্মান রক্ষা করিবা সঙ্গে সঙ্গে উৎকলর সম্মান রক্ষা করিব কি না
কোমল পলঙ্করে করে যে শয়ন
সুকমল সজারে শয়ন করে সেই উৎকলর গজপতি আজ ধূলি ধূসরিত হয়ে শ্রীমন্দিরে গড়ুচ্ছন্তি
চন্দ্রাঘারিলা নয়নে হেলে অচেতন
গজপতিঙ্କ ଆଖିରେ କଙ୍କଡା ହାରି ଯାଇଛି ଠାକୁର କିନ୍ତୁ ସ୍ଥିର ହୋଇ ରହିପାରିଲେ ନାହିଁ ସ୍ୱପ୍ନରେ ଦର୍ଶନ ଦେବା ନିମିତ୍ତ ଆସି ପହଞ୍ଚିଛନ୍ତି ଗଜପତି ପୁରୁଷୋତ୍ତମଙ୍କ ସମ୍ମୁଖରେ କହୁଛନ୍ତି ହେ ଭକ୍ତ ତୋର ଆକୁଳ ପ୍ରାର୍ଥନାରେ ମୁଁ ଆସିଛି
ଯିବୁ ସାଥେ ତୋର କରିବୁ ସମର
কাঞ্চি রাজা পরাস্ত হব এবং বিজয়র নিশান উড়িব
কেন্দুঝর রাজপুত্র গোবিন্দ তা নাম হ পুরুষ যেই অমিত প্রাকর্ম হ
ଭଞ୍ଜଙ୍କର ପୁତ୍ର ଗୋବିନ୍ଦ ଭଞ୍ଜ ଅମିତ ପ୍ରାକର୍ମଶାଳୀ ସୁପୁରୁଷ ସୀତା ସହିତ ମନମାଳିନ ହେତୁ ଭଳାଇ ଆସି ନୀଳାଚଳ ଧାମରେ ଅବସ୍ଥାନ କରୁଛି ତାକୁ ସେନାପତି ପଦରେ ବରଣ କର ନୀଳାଚଳ କେତେ ନ ଜାଣେ ତା ପରିଚୟ ନୀଳାଚଳ କେତେ ନ ଜାଣେ ତା ପରିଚୟ ମୁଁ ତାକୁ କିପରି ପାଇବି ଜାଣେ ନା ଗଜପତିଙ୍କ ଠାରୁ ଏ କଥା ଶୁଣି ଠାକୁର କହୁଛନ୍ତି ହେ ରାଜା ଆସନ୍ତା ପ୍ରଭାତେ ଉଠି ଯାହାର ଚାଳରେ ହୋ ଦେଖିବୁ ତୁ ଥଣ୍ଡା ମାଳ ଯିବୁ ତା ପାଖରେ ହୋ ଆସନ୍ତା ପ୍ରଭାତରେ ଯାହାର ଚାଳରେ ଧଣ୍ଡାମାଳ ଝୁଲୁଥିବାର ଦେଖିବୁ ତାକୁ ଡାକି ଆଣି ସେନାପତି କରିବୁ ସେ ହେଉଛି ଗୋବିନ୍ଦ ଭଞ୍ଜ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ନିଦ ଭାଙ୍ଗିଗଲା ପୁରୁଷୋତ୍ତମ ଦେବଙ୍କର ଯେମିତି ରାତି ପାଇବ ଅପେକ୍ଷା କରି ରହିଲେ
ଆଜ୍ଞା।
ପଛ ଦେବେ ଶ୍ରୀନଗର ଠାରୁ ଅଳ୍ପ ଦୂରରେ ଗୋବିନ୍ଦ ଭଞ୍ଜ ଆଜ୍ଞା ରହୁଥିଲେ ଏ କଥା ରାଜାଙ୍କୁ ଅଜଣା ଆଜ୍ଞା ଦୂତ ଯାଇ ଦେଖିଲା ଗୋବିନ୍ଦ ଭଞ୍ଜଙ୍କର ଚାଳରେ ଆଜ୍ଞା ମାଳତି ଝୁଲୁଛି ତେଣୁ ଠାକୁର ରାଜାଙ୍କ ନିର୍ଦ୍ଦେଶ ତାଙ୍କ ନିକଟକୁ ଯିବା ପାଇଁ ଦୂତ ପଣ୍ଡିତେ ଜଣାଇ ଦେଲା ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ ଗୋବିନ୍ଦ ଭଞ୍ଜ ଗଜପତିଙ୍କ ଶ୍ରୀଠାମରେ ଆସି ଉପସ୍ଥିତ ହୋଇଛନ୍ତି ଏବଂ ସେନାପତି ହେବା କଥା ଶୁଣି ମନ ଭିତରେ ଭାବୁଛନ୍ତି ଦାକ୍ଷିଣାତ୍ୟ ମା ତାରିଣୀ ଅଛନ୍ତି ରହିଣ ଜୀବନ ତେଣୁ କାନ୍ତି ରାଜା ଜୟ କରିଅଛି ପୁଣ ଦେବୀ ଉପାସକ ମୁଁ ହିଁ ରାଣୀ ନାରାୟଣ ଏପରି କର୍ମେ ନିଯୁକ୍ତି କଲେ ମୋତେ ପୁଣ ଗଲେ କାନ୍ତି ରାଇକୁ କାବେରୀତେ ଦିଣ ତାରିଣୀଙ୍କ ପିଠେ ଯାଇ ପହଞ୍ଚିଲେ ପୁଣ ଏକାନ୍ତ ଚିତେ ପୂଜନ୍ତି ମାତାଙ୍କ ଚରଣ ସନ୍ତାନରେ ଅଭୟା ଲୋହୁଅ ସୁପ୍ରସନ୍ନ ଜାଣିଲେ ସେ ଆସୁ ଫଳ ରାତ୍ରୀ ମା ତାରିଣୀ ଗୋବିନ୍ଦ ଭଞ୍ଜ ସମ୍ମୁଖେ ଉଭା ହେଲେ ପୁରୀ ଆଜ୍ଞା କାନ୍ତି ରାଜ୍ୟରେ ଉପାସନାରତ ଗୋବିନ୍ଦ ଭଞ୍ଜ ମା ତାରିଣୀ ଆବିର୍ଭୂତ ହୋଇ ଡାକୁଛନ୍ତି ରେ ପୁତ୍ର ଗୋବିନ୍ଦ ଗଜପତି ସହିତ ସାଥୀ ହୋଇ ତୁ ଯୁଦ୍ଧ କଲେ ନିଶ୍ଚିତ ଜୟୀ ହେବୁ ଏବାରେ ମତଗର୍ଭୀ କାନ୍ତିଶ୍ୱର ଉପଯୁକ୍ତ ଶିକ୍ଷା ପାଇବ ଫେରି ଆସିଲେ ସେନାପତି ଗୋବିନ୍ଦ ଭଞ୍ଜ ପଣ୍ଡିତ ମଣ୍ଡଳୀ ବିଚାରଣା କରିବା ହେବେ ଗଜପତି ରାଜା କାନ୍ତି ରାଜା ବିରୁଦ୍ଧରେ ସଂଗ୍ରାମ କରି ଜୟୀ ହେଲେ ପଦ୍ମାବତୀଙ୍କୁ ବିବାହ କଲେ ଶୁଣିବେ ଗୁଣି କଜନ ଧନ ଏହାପରେ ଯାହା ହେଲା ଘଟଣ ଦିନ କରୁ ଛଇ ବର୍ଣ୍ଣନ କାନ୍ତି ଜୟ ସଙ୍କେତ ସ୍ୱରୂପ ଦେବା ଦେବୀଙ୍କୁ ନେବା ତୁରିତ କାନ୍ତି ରାଜ ଦେବୀ ଶ୍ରୀ ତାରିଣୀ ଗୋବିନ୍ଦ ଆଣିଲେ ପୁଣି ଲୀଳା ତଳେ କରାଇଲେ ସ୍ଥିତ ଆନନ୍ଦିତ ହେଲେ ନରନାଥ ଭାବୁକ ମଣ୍ଡଳୀ ଲକ୍ଷ୍ୟ ଦେବେ କାନ୍ତି ବିଜୟର ସ୍ମାରକୀ ସ୍ୱରୂପ ଗୋବିନ୍ଦ ଭଞ୍ଜ ଗଣେଶ ମୂର୍ତ୍ତି ଶ୍ରୀ ରଘୁନାଥ ମୂର୍ତ୍ତି ଆଣିବା ସଙ୍ଗେ ସଙ୍ଗେ ମା ତାରିଣୀଙ୍କୁ ପୂଜା କଲେ ଏବଂ ତାରିଣୀ ଶୋଇଠାରେ ଆସି ଉତ୍କଳରେ ପୂଜା ପାଇଲେ ପଞ୍ଚତ୍ୱ ପ୍ରାପ୍ତି ହୋଇଲା ତ୍ରିଲୋଚନଙ୍କର ଏବେ ପଞ୍ଚତ୍ୱ ପ୍ରାପ୍ତି ପରେ ପିତୃ ରାଜ୍ୟ କେନ୍ଦୁଝର ଗଡ଼ରେ ଆଜି ରାଜା ହେଲେ ଗୋବିନ୍ଦ ଭଞ୍ଜ ଦିନ ପରେ ଦିନ ପଣ୍ଡିତେ ଗଢ଼ି ଚାଲିଛି ଗଜପତି ପୁରୁଷୋତ୍ତମ ଦେବ ମନରେ ଚିନ୍ତା କଲେ ଗୋବିନ୍ଦ ଭଞ୍ଜ ପାଇଁ ମୁଁ କାନ୍ତି ରାଜାକୁ ପରାସ୍ତ କଲି କିନ୍ତୁ ଗୋବିନ୍ଦକୁ ମୁଁ ଉପହାର ସ୍ୱରୂପ କିଛି ଦେଇପାରିଲି ଏବେ ମୁଁ ତାକୁ କେନ୍ଦୁଝର ଗଡ଼ରୁ ଡକାଇ ପଠାଇ ତାହାର ବୀରତ୍ୱର ନିଦର୍ଶନ ସ୍ୱରୂପ କିଛି ଉପହାର ଦେବି ଦିଲେ କେନ୍ଦୁ ଝର ଗଡ଼େ ଉତ୍କଳ ବର୍ଗେଶ୍ୱର ଗୋବିନ୍ଦ ଭଞ୍ଜ ଦେବେ ଗଜପତିଙ୍କ ନିକଟରୁ ଯାଇ ଆଜ୍ଞା ପହଞ୍ଚିଛି କେନ୍ଦୁଝର ଗଡ଼ରେ ଏବଂ ଗୋବିନ୍ଦ ଭଞ୍ଜଙ୍କୁ ସମ୍ବାଦ ଦେଇଛି ଗଜପତି ପୁରୁଷୋତ୍ତମ ଦେବ ଡକାଇଛନ୍ତି ବୋଲି।
ଚାଲ ଦୂତ ଅନୁଗାମୀ ହେବି ମୁଁ ତୁମର।
ଦୂତ ସାଥିରେ ଆସି ଗୋବିନ୍ଦ ଭଞ୍ଜ ଶ୍ରୀକ୍ଷେତ୍ରରେ ପୁରୁଷୋତ୍ତମଙ୍କ ସୀତାମୁରେ ପହଞ୍ଚିଲେ।
ବୋଇଲେ ରାଜନ ହେ ଗୋବିନ୍ଦ ଭଞ୍ଜ
ସୁଦୂର କେନ୍ଦୁଝର ଗଡରୁ ଡକାଇ ଆଣିଛି। ମୁଁ ଯାହା ଉପହାର ଦେଉଛି ତାହା ତୁମେ ଗ୍ରହଣ କର। ଆଜିଠାରୁ ତୁମେ ଗୋବିନ୍ଦ ଭଞ୍ଜ ପରିବର୍ତ୍ତେ ମହାରାଜ ଦୟ ଗୋବିନ୍ଦ ଭଞ୍ଜ ନାମରେ ନାମିତ ହେବ। ପୁତ୍ର ପୌତ୍ରାଦି ଆଜିଠାରୁ ନିଷ୍କର ଆଠ ଗଡ ଭୋଗ କରିବେ।
ତାମ୍ର ଫଳ କରେ ସର୍ବ ଲେଖିବ ଜପତି ହ ଗୋବିନ୍ଦଙ୍କ ହସ୍ତରେ ତ ଘର୍ପିଲେ ଘଟତି ହ
ଆଜ୍ଞା। ତାମ୍ର ଫଳ କରେ ସମସ୍ତ ଲେଖି ଗୋବିନ୍ଦ ଭଞ୍ଜଙ୍କ ହାତରେ ଅର୍ପଣ କଲେ ବୀର ଶ୍ରୀ ଗଜପତି ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର ପୁରୁଷୋତ୍ତମ ଦେବ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଜୋର ହସ୍ତେ ହେଇ ଗୋବିନ୍ଦ ଭଞ୍ଜ କହୁଛନ୍ତି, ହେ ମଣିମା
ମାଗୁଣୀ ମୋହର ଶୁଣି ମାହୁ
କାଶୀର ବିନାୟକ ମୂର୍ତ୍ତି ଦୟାକରି ମୋତେ ପ୍ରଦାନ କରନ୍ତୁ। ତାଙ୍କ ସହିତ ମା ତାରିଣୀଙ୍କୁ ମୋତେ କେନ୍ଦୁଝରଗଡକୁ ସାଥିରେ ନେବି, ଆଦେଶ ଦିଅନ୍ତୁ। ସମସ୍ତେ ପଡିଲେ ଗଜପତି ଡାକିଲେ, ଗୋବିନ୍ଦ
ପ୍ରାଣ ପ୍ରତି ମୋ ଠାକୁର ନ ପାରିବି ଦେ ଆନ ଯାତା ହୁଁ।
प्राण प्रतिम ठाकुर मानू तुमको जदि अन्य किसी लोड़ा मागिले मु अकुंठित चित्त प्रदान करी मन मौली गला गोविंद भंजंकर राति शयन करी माँ तारिणी को स्मरण करी कांदुंट गोविंद भंज विद्वान मंडली लक्ष्य देवे माँ तारिणी भक्तर मन कष्ट को जा आज चिंता करो
परम भक्त केन्दु झरर राजन
गजपति निकट रु निराशवाणी शुणी कांदी कांदी सोई जाई तार साथी जी क्यों पंडिते मा तारिणी स्वप्न देखा दे कहते हे गोविंद तू मन दुख करे ना निश्चित तोर साथी जी पाताल स्पर्शी तू मत जीवु क्यों महामारी कह मत हृदय दया कर भंज कहले मा तुम्हें हौ पाताल स्पर्शी किपर जीव मत बतई दियो माँ तारिणी कहले तू आगे आगे चलू मु तोर पछे पछे अश्वपृष्ठ से बसी जी किंतु बाबू रे मन रखी थी मत देखा इच्छा कर तू जदि पछ को चाहबू तेज मुठे पथर हो गोविंद भंज निकट रू आज विदाय नहीं माँ तारिणी गजपति स्वप्न में जा कहले मोर परम भक्त गोविंद भंज ता सहित मुंदुझरगढ़ को निश्चित जीवि तेणु तुम्हें बारण कर ना निज भांगी गला गजपति डाकुं माँ लो तारिणी
छाड़ी जीव मालो करी संतान रे परो
गजपति कौन अपराध कला तू छाड़ी चली जीवु भाई जाऊंट गजपति पुरुष तम देव आज गोविंद भंज निकट को गोविंद भंज रे करी कलागत भाषे सधीरे राजन तारिणी कर परम भक्त हो धन्य कल हे जीवन तारिणी को साथे जाओ नहीं आदेश देली एक थर तथा उपचारे पूजा कर तुमको रखी केन्दु धर ठार
पंडित
मंडली लक्ष्य देवे गोविंद भंज माँ तारिणी एवं श्री रघुनाथ मदन मोहन विग्रह नहीं बाहरी पड़िले अश्वपृष्ठ आरोहण करी चली गच्छे आसुंच माँ तारिणी बनगिरी प्रांतर अतिक्रम करी चली गोविंद भंज केन्दुझरगढ़ को 45 कोस दूर अच्छी रथश्रांत हेतु अटकी गला गोविंद भंजंकर अश्व गच्छे आसुवा माँ तारिणी अश्वर गति आज्ञा मंथर है नुपुर स्वर कान बाजिला ना विचलित हो माँ तारिणी आसुना भावी पछ को चाहदेला गोविंद भंज
जाई न पारिलु बाबू सर्तनु सारे
रे ଗୋବିନ୍ଦ ମୁଁ ତୋତେ ଯାହା କହିଥିଲି ତାହାକୁ ପାଳନ କଲୁ ନାହିଁ ମୁଁ ଏଠାରେ ପଥର ହୋଇଯାଉଛି ମାଟି ଅସଟି ମୋର ଏଠାରେ ରହିବ ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ମୋତେ ତ ଭଲ ଲାଗୁଛି ଏଠାରେ ମନ୍ଦିର ନିର୍ମାଣର ଆବଶ୍ୟକ ନାହିଁ ମୋର ପୂଜା ପାଇଁ ବନବାସୀ କନ୍ଧମାନଙ୍କୁ ଆଣି ରଖାଅ କାଞ୍ଚି ରାଜ୍ୟରେ ଯେପରି ଫଳମୂଳ ମୋର ନୈବେଦ୍ୟ ହେଉଥିଲା ଏଠାରେ ମଧ୍ୟ ସେଇଆ ହେବ ଦେବୀଙ୍କ ଆଦେଶ କରିଣ ପାଳନ କେନ୍ଦୁଝର ନର ଅନୁଯାୟୀ ରାଜା ଗୋବିନ୍ଦ ଭଞ୍ଜ ସମସ୍ତ ବ୍ୟବସ୍ଥା ଆଜ୍ଞା କରିଦେଲେ ପଣ୍ଡିତ ମଣ୍ଡଳୀ ବିଚାରଣା କରିବେ ମା ତାରିଣୀଙ୍କର ଅବସ୍ଥାନ ଘଟ ଗ୍ରାମରେ ସେ ଗ୍ରାମର ନାମ ପଣ୍ଡିତ ଘଟ ଗ୍ରାମ କାହିଁକି ହେଲା ସଂକ୍ଷେପରେ କହିବି ପରିଶ୍ରମ କରି ବ୍ରାହ୍ମଣ ଡକାଇ ଆଣି ଆଜ୍ଞା ଶୌଚ ହୁଅନ୍ତି ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଦେବୀଙ୍କର ଆଜ୍ଞା ହେଲା ଘୃତପୂର୍ଣ୍ଣ ଘଟଟିଏ ଆଣି ବୃକ୍ଷ ଉପରେ ରଖି ସେହି ଘଟର ଘୃତକୁ ଚିଞ୍ଚି ହୋଇ ପୂଜକ କନ୍ଧମାନେ ଶୌଚ ହୁଅନ୍ତି ହେଲା ଗି ମାତାଙ୍କ ପୀଠ ଘଟ ଗ୍ରାମ ନାମେ ହେଲା ପରିଚିତ ସେହି ମା ତାରିଣୀ ପାଦ ପଦ୍ମେ ବିଶ୍ୱନାଥ ଯୋଡ଼େବେ ନିହସ୍ତ ତାହା ହୋଇଥିବୁ ମା ତାରିଣୀ ଲୋକଦିନ ହୀନ ସୁତାକୁ ତମେ କେଉଁ ଦିନ ନେବୁ ତୋ ସିନ୍ଧୁତି ଦର୍ଶନକୁ ଅଗଣିତ ମୋର ଶ୍ରୋତା ମଣ୍ଡଳୀକୁ କରିଥିବୁ ଆଶୀର୍ବାଦ ଦୁର୍ଗା ବାରି ବର ଶଣେ ଜନ୍ମନୀ ଲଭନ୍ତୁ ସର୍ବେ ଆନନ୍ଦ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରିବୋ